ନମସ୍କାର, ମୁଁ ଜୟନ୍ତୀ ପଣ୍ଡା, ୱାର୍ଡ ନମ୍ବର 5 କରତପୁର କହୁଛି। COVID-19 ର ଲକଡାଉନ ସମୟରେ, ଅଭାବ ଅନାଟନ ସମୟରେ ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଫ୍ରିଫାୟାର ପରିଚାଳିକା ଶ୍ରୀମତୀ ମମତା ସିଂଙ୍କ ପ୍ରଚେଷ୍ଟାରେ ଫ୍ରିଫାୟାର ଟିମ୍ଙ୍କ ସହଯୋଗରେ ୱାର୍ଡ ନମ୍ବର 22 RW ସୁକାନ୍ତି ଦେବୀ ଏବଂ କମ୍ୟୁନିଟି ମୋବିଲାଇଜର ଜୟନ୍ତୀ ପଣ୍ଡା ଏବଂ ତାଙ୍କ ସହିତ ସହଯୋଗ କରିଥିଲେ ହେଲ୍ପ ଡେସ୍କ ମେମ୍ବର ମାନେ ସମସ୍ତଙ୍କ ସହଯୋଗରେ ଭରତପୁର ୱାର୍ଡ ନମ୍ବର 22 500 ଅଧିକ ରାସନ ଭିନ୍ନକ୍ଷମ ବ୍ୟକ୍ତି ଏବଂ ଅସହାୟ ବୃଦ୍ଧ ବୃଦ୍ଧା ମାନଙ୍କୁ ରାସନ ବଣ୍ଟାଗଲା। ଏହାଦ୍ୱାରା ଭିନ୍ନକ୍ଷମ ବ୍ୟକ୍ତିମାନେ ଅତ୍ୟଧିକ ସନ୍ତୁଷ୍ଟ ଅନୁଭବ କରିଅଛନ୍ତି ଏବଂ ମମତା ସିଂଙ୍କୁ